ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ ମୁଖ୍ୟ ସମ୍ବାଦ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ ଆୟୋଗ ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଜାରି କଲେ ନିର୍ଦ୍ଦେଶନାମା ଗୋପାଳପୁର ବନ୍ଦରର 95% ଅଂଶଧନ କିଣିବା ନେଇ ଆଦାନୀ ପୋର୍ଟସ୍ର ସୂଚନା ଆସନ୍ତାକାଲି ଚୈତ୍ର କୃଷ୍ଣ ଦ୍ୱିତୀୟ ତିଥିରେ ପୁରୀରେ ଶ୍ରୀବିଗ୍ରହମାନଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି ଏବଂ ଚୈତ୍ର ମାସର ପ୍ରଥମ ମଙ୍ଗଳବାରରୁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟର ବିଭିନ୍ନ ଦେବୀପୀଠରେ ପୂଜାର୍ଚ୍ଚନା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ ଆୟୋଗ ପରାମର୍ଶ ଦେଇଛନ୍ତି ଚଳିତ ମାସରୁ ଜୁନ୍ ମାସ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ମଧ୍ୟାହ୍ନ 12:00ରୁ ଅପରାହ୍ନ 3:00 ପର୍ଯ୍ୟନ୍ତ ବାହାରକୁ ନ ବାହାରିବା ପାଇଁ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଏଥିସହ ଲୋକମାନେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ସହ ବାସି ଖାଦ୍ୟ ନ ଖାଇବା ପାଇଁ ପରାମର୍ଶ ଦିଆଯାଇଛି ସମସ୍ତ ଭୋଟ୍ଗ୍ରହଣ କେନ୍ଦ୍ରରେ ପାନୀୟ ଜଳ ସହ ଛାୟା ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ସିଭିଜିଲ୍ ଆପ୍ ଜରିଆରେ ନିର୍ବାଚନ ପ୍ରକ୍ରିୟା ଉପରେ ନିର୍ବାଚନ ଆୟୋଗ ତୀକ୍ଷ୍ଣ ନଜର ରଖିଛନ୍ତି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନର ରେକର୍ଡିଂ ରିପୋର୍ଟିଂ ଏବଂ ସମାଧାନ ପାଇଁ ଏହି ଆପ୍ କାର୍ଯ୍ୟ କରୁଛି ଏହି ଆପ୍ ଜରିଆରେ ଫଟୋ ଭିଡ଼ିଓ ଇତ୍ୟାଦି ଉଠାଇ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ପର୍କରେ ଅନ୍ଲାଇନ୍ ଅଭିଯୋଗ କରାଯାଇପାରିବ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ପର୍କରେ ଜଣାଇବା ପାଇଁ ନିର୍ବାଚନ କମିଶନଙ୍କ ସିଭିଜିଲ୍ ଆପ୍ ଲୋକଙ୍କ ପାଇଁ ଏକ ପ୍ରଭାବଶାଳୀ ଅସ୍ତ୍ର ପାଲଟିଛି ନାଗରିକମାନେ ଏହି ଆପ୍ ମାଧ୍ୟମରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଏବଂ ବ୍ୟୟ ଉଲ୍ଲଙ୍ଘନ ବିଷୟରେ ରିପୋର୍ଟ କରିପାରିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ସିଭିଜିଲ୍ ଆପ୍ ନାଗରିକମାନଙ୍କୁ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ବିଷୟରେ ଜଣାଇବା ପାଇଁ କ୍ଷମତା ପ୍ରଦାନ କରିଛି ଏବଂ 100 ମିନିଟ୍ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରତି ଦେଇଛି ଦେଶର ସର୍ବବୃହତ୍ ଘରୋଇ ବନ୍ଦର ଅପରେଟର ଆଦାନୀ ପୋର୍ଟସ୍ ଆଣ୍ଡ ସ୍କେଶାଲ୍ ଇକୋନୋମିକ୍ ଜୋନ୍ ଓଡ଼ିଶାର ଗୋପାଳପୁର ବନ୍ଦରର 95% ଅଂଶଧନକୁ 1,349 କୋଟି ଟଙ୍କାରେ କିଣିବ ବୋଲି ଆଜି ଏକ ପ୍ରେସ୍ ଇସ୍ତିହାରରେ ଜଣାଇଛି ଆଦାନୀ ପୋର୍ଟସ୍ ଗୋପାଳପୁର ବନ୍ଦରର 56% ଅଂଶଧନ ରିଅଲ୍ ଇଷ୍ଟେଟ୍ କମ୍ପାନୀ ସାପୁର୍ଜୀ ପାଲୋଞ୍ଜୀ ଗ୍ରୁପ୍ରୁ ଏବଂ ଓଡ଼ିଶା ଷ୍ଟିଭେଡର୍ରୁ 39% ଅଂଶଧନ କିଣିବ ଏହି ଚୁକ୍ତିର ଔଦ୍ୟୋଗିକ ମୂଲ୍ୟ 3,080 କୋଟି ଟଙ୍କା ରହିଛି ଗୋପାଳପୁର ବନ୍ଦରରେ ଲୁହାପଥର କୋଇଲା ଚୂନପଥର ଇଲେମ୍ନାଇଟ୍ ଓ ଆଲୁମିନା ସମେତ ଶୁଖିଲା ବଲ୍କ କାର୍ଗୋର ପରିବହନ ହୋଇଥାଏ ସୂଚନାଯୋଗ୍ୟ ଭାରତର ପୂର୍ବ ଉପକୂଳ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଗୋପାଳପୁର ବନ୍ଦରରେ 20 MMTPA ପରିଚାଳନା କ୍ଷମତା ରହିଛି ଓଡ଼ିଶା ସରକାର 2006 ଗୋପାଳପୁର ପୋର୍ଟ ଲିମିଟେଡ୍କୁ 30 ବର୍ଷ ପାଇଁ ରିହାତି ପ୍ରଦାନ କରିବା ସହ 10 ବର୍ଷ ଲେଖାଏଁ 2 ଅବଧି ବୃଦ୍ଧିର ବ୍ୟବସ୍ଥା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୀରାକୁଦର ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳ ଗସ୍ତ କରି ରୋଗୀଙ୍କ ସହ ଆଲୋଚନା କରିଛନ୍ତି ପରେ ହୀରାକୁଦ ଓ ବୁର୍ଲା ହସ୍କିଟାଲ ଯାଇ ସେଠାରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି ତେବେ ହୀରାକୁଦ ଡ୍ୟାମ୍ ତଳେ ରହି ହୀରାକୁଦବାସୀ ସ୍ୱଚ୍ଛ ପାଣି ପିଇବାରୁ ବଞ୍ଚିତ ହୋଇଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି ବହୁ ବର୍ଷ ଧରି ଯେଉଁମାନେ ବ୍ୟବସ୍ଥାରେ ରହିଲେ ସେମାନେ ଅଞ୍ଚଳବାସୀଙ୍କ ପାଇଁ କ'ଣ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି ସୂଚନାଯୋଗ୍ୟ ଆଜି ଆଉ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା 123 ପହଞ୍ଚିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ ଚୈତ୍ର କୃଷ୍ଣ ଦ୍ୱିତୀୟ ତିଥି ବୁଧବାର ଦିନ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା 6:00ରୁ ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ଶ୍ରୀଜୀଉମାନଙ୍କ ଶ୍ରୀମୁଖ ଶୃଙ୍ଗାର ତଥା ବନକ ଲାଗି ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ଗର୍ଭଗୃହର ସମସ୍ତ ଦ୍ୱାର ବନ୍ଦ ରହିବ ଦ୍ୱିତୀୟ ଭୋଗମଣ୍ଡପ ପରେ ଦତ୍ତ ମହାପାତ୍ର ସେବକମାନେ ଗର୍ଭଗୃହରେ ପ୍ରବେଶ କରିବେ ଏହାପରେ ବନକ ଲାଗି ଗୁପ୍ତ ନୀତି ସମାପନ ହେବ ବନକଲାଗି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ ମହାସ୍ନାନ ପରେ ଶ୍ରଦ୍ଧାଳୁମାନେ ପୁଣି ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିପାରିବେ ଗଜପତି ଜିଲ୍ଲାରେ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆସନ୍ତା ମେ 13 ତାରିଖରେ ଭୋଟ୍ ଗ୍ରହଣ ହେବା ଏଥିପାଇଁ ଜିଲ୍ଲାରେ ମୋଟ 563ଟି ଭୋଟ୍ଗ୍ରହଣ କେନ୍ଦ୍ର କରାଯାଇଛି। ଜିଲ୍ଲାର 2ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମୋହନା ଓ ପାରଳାଖେମୁଣ୍ଡି ରହିଛି। ମୋଟ୍ ମତଦାତାଙ୍କ ସଂଖ୍ୟା 4,59,228 ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 2,24,405, ମହିଳା ଭୋଟରଙ୍କ ସଂଖ୍ୟା 2,34,799 ଏବଂ ତୃତୀୟ ଲିଙ୍ଗି ଭୋଟରଙ୍କ ସଂଖ୍ୟା 24 ଜଣ ଅଛନ୍ତି। ଚଳିତ ବର୍ଷ ନିର୍ବାଚନରେ ବୁଥ୍କୁ ଆସିପାରୁନଥିବା ବୟସ୍କ ଭୋଟର ଘରୁ ଭୋଟ୍ ଦେଇପାରିବେ। ନିର୍ବାଚନ ସମ୍ପର୍କରେ ସାଧାରଣ ଲୋକଙ୍କ ଅଭିଯୋଗ ଆସିଲେ 100 ମିନିଟ୍ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜିଲ୍ଲାରେ ମଧ୍ୟ ଭିଡ଼ିଓ ସର୍ଭେଲାନ୍ସ ଟିମ୍ ଏବଂ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ମୁତୟନ କରାଯିବ। ନିର୍ବାଚନର ସୁପରିଚାଳନା ପାଇଁ ପୋଲିଂ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏ ସମ୍ପର୍କରେ ଆମ ସମ୍ଭାଦଦାତାଙ୍କ ଏକ ରିପୋର୍ଟ।
ଆଗାମୀ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିବା ବେଳେ ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ପ୍ରଶାସନ ତଥା ଗଜପତି ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋର ଧରିଛି। ଗଜପତି ଜିଲ୍ଲାରେ ସାଧାରଣ ନିର୍ବାଚନ କିଭଳି ସ୍ୱଚ୍ଛ ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରାଯିବ ସେଥିନାଇଁ ବିଭିନ୍ନ ଟିମ୍ ଗଠନ କରାଯିବା ସହ ଏ ସମ୍ପର୍କରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଭିନ୍ନ ସୂଚନା ପ୍ରଦାନ କରାଯାଇଛି। ଏହା ସହିତ ବୟସ୍କ ଭୋଟର ଓ ଭିନ୍ନକ୍ଷମ ଭୋଟରମାନେ କିଭଳି ସୁବିଧାରେ ନିଜର ମତଦାନ କରିପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିସମେତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଏବଂ ସାଧାରଣ ନିର୍ବାଚନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ନୋଡାଲ ଅଧିକାରୀମାନଙ୍କୁ ସୁବିଧା ଆପ୍ ବ୍ୟବହାର ନିମନ୍ତେ ତାଲିମ ପ୍ରଦାନ କରାଯାଇଛି। ଆକାଶବାଣୀ ସମାଚାର ପାଇଁ ପାଳାଖେମୁଣ୍ଡିରୁ ଗଜପତି ଜିଲ୍ଲା ପ୍ରତିନିଧି ଗଣେଶ କୁମାର ରାଜୁ।
ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡକୁ ଅତିକ୍ରମ କରିଛି। ଗତବର୍ଷ ଏପ୍ରିଲ୍ ପହିଲାରୁ ଗତକାଲି ମଧ୍ୟରେ ପୂର୍ବତଟ ରେଳପଥ 250 ନିୟୁତ ଟନ୍ ପଣ୍ୟ ପରିବହନ କରି 2022-23 ଆର୍ଥିକ ବର୍ଷର ସର୍ବୋଚ୍ଚ ମାଲ୍ ପରିବହନ ରେକର୍ଡକୁ ଅତିକ୍ରମ କରିଛି। କ୍ରମାଗତ ପଞ୍ଚମଥର ପାଇଁ 200 ମିଲିୟନ୍ ଟନ୍ ପଣ୍ୟ ବୋଝେଇ କ୍ଷେତ୍ରରେ ପୂର୍ବତଟ ରେଳପଥ ଏହି ସଫଳତା ହାସଲ କରି ପ୍ରଥମ ଜୋନ୍ ହୋଇପାରିଛି। 2019-20 ଆର୍ଥିକ ବର୍ଷରେ 200 ନିୟୁତ ଟନ୍ ପଣ୍ୟ ବୋଝେଇ କରିବା ପାଇଁ ପୂର୍ବତଟ ରେଳବାଇ ଅଭିଯୁକ୍ତ ଦକ୍ଷିଣ ପୂର୍ବ ରେଳପଥ ପରେ ଦ୍ୱିତୀୟ ରେଳ ଜୋନ୍ ଥିଲା। ଆଜି ଏହା 250 ନିୟୁତ ଟନ୍ ପଣ୍ୟ ପରିବହନ କରିଥିବା ପ୍ରଥମ ରେଳ ଜୋନ୍ ହୋଇପାରିଛି। ତାଲଚେରର ଏମ୍ସିଏଲ୍ କୋଇଲା କ୍ଷେତ୍ର ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ପାରାଦୀପ ଧାମରା ଭାଇଜାଗ ଗଙ୍ଗାଭରମ୍ ଏବଂ ଗୋପାଳପୁର ବନ୍ଦର ସମେତ କେନ୍ଦୁଝର ଜିଲ୍ଲାର ଲୁହାପଥର ଖଣି ଏହି ସଫଳତା ପାଇଁ ପ୍ରମୁଖ ଯୋଗଦାନ ଦେଇଛନ୍ତି। ଚୈତ୍ର ମାସର ପ୍ରଥମ ମଙ୍ଗଳବାରରୁ ଆଜି ରାଜ୍ୟର ବିଭିନ୍ନ ଦେବୀପୀଠରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ମା' ତାରାତାରିଣୀଙ୍କ ପୀଠରେ ଚୈତ୍ର ପ୍ରଥମ ମଙ୍ଗଳବାର ଯାତ୍ରା ଆଜି ଅନୁଷ୍ଠିତ ହୋଇଛି। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମା'ଙ୍କ ପୀଠରେ ସମବେତ ହୋଇ ପୂଜାର୍ଚ୍ଚନା କରିଛନ୍ତି। ପ୍ରତ୍ୟୁଷରୁ ଦୁଆରଫିଟା ଶୃଙ୍ଗାର ମଙ୍ଗଳାଳତୀ ପରେ ଶ୍ରଦ୍ଧାଳୁମାନେ ମା'ଙ୍କର ଦର୍ଶନ କରି ମାନସିକ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ମା'ଙ୍କ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପାହାଡ଼ ପାଦଦେଶରୁ ମା'ଙ୍କ ମନ୍ଦିର ଯାଏ ଯାତ୍ରୀଙ୍କ ଯାତାୟତ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସ୍ର ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଆଜି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ରାଜରାଜେଶ୍ୱରୀ ବେଶରେ ମା' ଆଜି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ପରମ୍ପରା ଅନୁଯାୟୀ କାକଟପୁରବାସିନୀ ମା' ମଙ୍ଗଳାଙ୍କ ପୀଠରେ ବେଶ୍ ଧୁମ୍ଧାମ୍ରେ ଚାଲିଛି ଝାମୁଯାତ୍ରା ତଥା ନେତ୍ର ଉତ୍ସବ। ଆଜିର ଦିନରେ ମା'ଙ୍କ ମନ୍ଦିରରେ ନୂତନ ନେତ ବନ୍ଧା ହେବାର ବିଧି ରହିଛି। ନୂଆପଡ଼ା ଜିଲ୍ଲାରେ ଆଜି ଆମ୍ବ ନୂଆଖାଇ ପର୍ବ ପାଳିତ ହୋଇଛି। ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଦିନ ବନଜାତ ଦ୍ରବ୍ୟ ସହ ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନୂତନ ଫଳ ଭୋଗ କରାଯାଇଥାଏ। ଚାହାର ମହୁଲ ଆମ୍ବ କେନ୍ଦୁ ଆଦି ବନଜାତ ଫଳ ଦେବୀଙ୍କୁ ଏହି ଅବସରରେ ଅର୍ପଣ କରାଯାଇଥାଏ। ନୂଆପଡ଼ା ଜିଲ୍ଲାରେ ବର୍ଷକୁ ଦୁଇଥର ନୂଆଖାଇ ପର୍ବ ପାଳିତ ହୋଇଥାଏ। ଭାଦ୍ରବ ମାସ ପଞ୍ଚମୀ ତିଥିରେ ପ୍ରଥମ ନୂଆଖାଇ ପର୍ବ ଅବସରରେ ନୂତନ ଶସ୍ୟ ଅଧିଷ୍ଠାତ୍ରୀ ଦେବୀଙ୍କୁ ଅର୍ପଣ କରାଯାଉଥିବା ବେଳେ ଚୈତ୍ର ମାସ ନୂଆଖାଇରେ ଜଙ୍ଗଲରୁ ଉତ୍ପାଦିତ ଦ୍ରବ୍ୟ ସହ ଆମ୍ବ ଅର୍ପଣ କରାଯାଇଥାଏ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ ଆୟୋଗ ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଜାରି କଲେ ନିର୍ଦ୍ଦେଶନାମା। ଗୋପାଳପୁର ବନ୍ଦରର 95% ଅଂଶଧନ କିଣିବା ନେଇ ଆଦାନୀ ପୋର୍ଟସର ସୂଚନା। ଆସନ୍ତାକାଲି ଚୈତ୍ର କୃଷ୍ଣ ଦ୍ୱିତୀୟ ତିଥିରେ ପୁରୀରେ ସେହି ବିଗ୍ରହମାନଙ୍କ ଅନୁଷ୍ଠିତ ହେବ ବନକ ଲାଗି ନୀତି ଏବଂ ଚୈତ୍ର ମାସର ପ୍ରଥମ ମଙ୍ଗଳବାରରୁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟର ବିଭିନ୍ନ ଦେବୀପୀଠରେ ପୂଜାର୍ଚ୍ଚନା।